ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହଲା ମୁଖ୍ୟ ଖବର। ଓଡ଼ିଶାକେ ମିଳୁଛେ କେନ୍ଦ୍ର ସରକାରଙ୍କର ପୂର୍ବୋଦୟ ଯୋଜନାର ସୁଫଲ, କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଜ୍ୟର 3 ନୂଆ ରେଲ ଲାଇନ୍ର କଲେ ଶିଳାନ୍ୟାସ। ଓଡ଼ିଶାନ ରେଲବାଇର ବିକାଶ ଲାଗି ଇ ବଛର କେନ୍ଦ୍ର ସରକାର ମଞ୍ଜୁର କରିଛନ୍ 20,000 କୋଟି ଟଙ୍କା। ରାଜ୍ୟ 8 ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲବାର୍କେ ମଞ୍ଜୁରୀ ମିଳିଥିବାନୁ ପ୍ରଧାନମନ୍ତ୍ରୀ ଆଉ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଲେ ମୁଖ୍ୟମନ୍ତ୍ରୀ। ଆଜି ଦେଶେ ପାଳନ କରାଯାଉଛି ସଶସ୍ତ୍ର ବାହିନୀ ପତାକା ଦିବସ। ଆଉ ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା ଆର୍ ସୁନ୍ଦରଗଡ଼ ଜିଲ୍ଲାର କେତେ ଜାଗାନ ଆଇବା କାଏଲ ହୋଇପାରେ ହଲ୍କା ବର୍ଷା। ଏଥର ପୁରା ଖବର। କେନ୍ଦ୍ର ସରକାରଙ୍କର ପୂର୍ବୋଦୟ ଯୋଜନାର ସୁଫଲ ଓଡ଼ିଶାକେ ମିଳୁଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍। ଆଜି ମୟୂରଭଞ୍ଜ ଜିଲ୍ଲାନ 6,400 କୋଟିନୁ ଅତ୍କା ଟଙ୍କାର ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଆର୍ ଶିଳାନ୍ୟାସ ଅବସରରେ ଉପସ୍ଥିତ ଲୋକକୁ ତାଙ୍କର ସମ୍ବୋଧନ୍ତି ରାଷ୍ଟ୍ରପତି କହିଛନ୍, ଖୁବ୍ଟେ ଖଣି ସମ୍ପଦ ଥିବାର ଅନୁନ୍ନତ ଇଲାକାନ ରେଲପଥର ବିକାଶ କରିକରି ଅଭିବୃଦ୍ଧିର ଲକ୍ଷ୍ୟ ରଖାଯାଇଛି।
ଆଜି ଏଠାରେ 3 ନୂଆ ରେଳପଥ ବାଦାମ ପାହାଡ଼ କେଉଁଝର, ପାଙ୍ଗରିପଛି ଗୋରୁ ମୈଶାଣୀ ଏବଂ ବୁଡ଼ାମୁରା ଚାକୁଲିଆର ରିମୋଟ୍ ମୋଡ୍ରେ ଶିଳାନ୍ୟାସ କରି ମୁଁ ବହୁତ ଆନନ୍ଦିତ। ଭାରତ ସରକାରଙ୍କର ଉଡ଼ାନ ଯୋଜନାରେ ନିର୍ମିତ ହେବାକୁ ଥିବା ଦାଣ୍ଡବୋଷ ଏୟାରପୋର୍ଟ, ରାଇରମ୍ପୁର ଉପଖଣ୍ଡ ଡାକ୍ତରଖାନାର 100 ଶଯ୍ୟା ବିଶିଷ୍ଟ ଗୃହ ଏବଂ ଆଦିବାସୀ ଗବେଷଣା ଓ ବିକାଶ କେନ୍ଦ୍ରର ଶିଳାନ୍ୟାସ ଭର୍ଚୁଆଲ ମୋଡ୍ରେ କରି ମଧ୍ୟ ମୁଁ ବେଶ୍ ଖୁସି। ଏହି ସମସ୍ତ କାର୍ଯ୍ୟ ପାଇଁ ମୁଁ ଭାରତ ସରକାରଙ୍କର ରେଳ ମନ୍ତ୍ରାଳୟ, ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ସିଭିଲ ଆଭିଏସନ ମନ୍ତ୍ରାଳୟ ତଥା ଟ୍ରାଇବାଲ ଆଫେୟାର୍ସ ମନ୍ତ୍ରାଳୟ ତଥା ଓଡ଼ିଶା ସରକାରକୁ ସାଧୁବାଦ ଜଣାଉଛି। ଏହି 3 ରେଳପଥର ଶିଳାନ୍ୟାସ ଫଳରେ ପାଙ୍ଗରିପଶି, ରାଇରମ୍ପୁର ସମେତ ମୟୂରଭଞ୍ଜ ଜିଲ୍ଲାର ଲୋକମାନଙ୍କର ଦୀର୍ଘ ଦିନର ସ୍ୱପ୍ନ ଆଜି ସାକାର ହୋଇପାରିଛି। ଏହି ପ୍ରକଳ୍ପ ସମୟସୀମା ମଧ୍ୟରେ ସମ୍ପନ୍ନ ହେବ ବୋଲି ମୁଁ ଆଶା କରୁଛି।
ସେ କହିଛନ୍ତି ଯେ ଜନଜାତିମାନଙ୍କର ସୁବିଧା ଲାଗି କେନ୍ଦ୍ର ସରକାର ଖୁବ୍ଟେ ଯୋଜନା କରିଛନ୍। ପ୍ରଧାନମନ୍ତ୍ରୀ ଜନମନ ଯୋଜନାଥି ଜନଜାତି ଲୋକେ ବନେ ଲାଭ ପାଇଛନ୍। କେନ୍ଦ୍ର ସରକାର 90 ଅତ୍କା ଜଙ୍ଗଲ ଉପଜ ସାମାନର ସର୍ବନିମ୍ନ ସହାୟକ ମୂଲ୍ୟର ବ୍ୟବସ୍ଥା କରିଛନ୍ ବୋଲି ରାଷ୍ଟ୍ରପତି କହିଛନ୍। କାର୍ଯ୍ୟକ୍ରମଟି ଉପସ୍ଥିତ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି କେନ୍ଦ୍ର ସରକାରଙ୍କ 3 ପାଲି ଶପଥ ନେଲା ଉତ୍ରୁ ଓଡ଼ିଶାନ ରେଲର ବିକାଶ ଲାଗି ପାଖାପାଖି 20,000 କୋଟି ଟଙ୍କାର ଅନୁଦାନ ଦେଇଛନ୍।
ଜୁନ୍ରେ ରିଜଲ୍ଟ ଆସିଲା ଲୋକସଭା ଚୁନାବର, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ତୃତୀୟ ଥର ଭାରତର କ୍ଷମତାରେ ଆସିଲେ, ପ୍ରଧାନମନ୍ତ୍ରୀ କ୍ଷମତାରେ ଆସିଲେ। ଆସିଲା ପରେ ପରେ ଓଡ଼ିଶାରେ 19,000 କୋଟି ଟଙ୍କାର ପ୍ରୋଜେକ୍ଟ ସାଙ୍କ୍ସନ୍ କରିଛନ୍ତି। 20,000 ଟଙ୍କାର ରେଲୱେ ପ୍ରୋଜେକ୍ଟ ସାଙ୍କ୍ସନ୍ କରିଛନ୍ତି। ମ୍ୟାକ୍ସିମମ୍ ପ୍ରୋଜେକ୍ଟ ଆଦିବାସୀ କ୍ଷେତ୍ରକୁ ସେବାରେ ଲାଗିଛନ୍ତି।
ଇନ ଜନେଇ ଦିଆଯାଇପାରେ ଯେ ଆଜି ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷିନ ବାଙ୍ଗିରିପୋଷି ଗୋରୁ ମହିଷାଣୀ, ବୁଢ଼ାମରା ଚାକୁଲିଆ ଆର୍ ବାଦାମ ପାହାଡ଼, କେନ୍ଦୁଝରଗଡ଼ 3 ନୂଆ ରେଲ ଲାଇନ୍ର ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍। ରାଜ୍ୟ 8 ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲବାର୍କେ କେନ୍ଦ୍ରୀୟ ଆର୍ଥିକ ବ୍ୟାପାର କ୍ୟାବିନେଟ୍ କମିଟି ମଞ୍ଜୁରୀ ଦେଇଥିବାନୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍। ଇ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଜରିଏ ରାଜ୍ୟର ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଶିକ୍ଷା ପାଇବାର ସାଙ୍ଗେ ନିଜର ପ୍ରତିଭାର ବିକାଶ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ରାଜ୍ୟର ଶିକ୍ଷାର ବିକାଶ ଲାଗି ଖାସ୍ ଧ୍ୟାନ ଦେଉଥିବାନୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭିଲ୍ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍। ଇନ ଜନେଇ ଦିଆଯାଇପାରେ ଯେ ଗଲାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅଧ୍ୟକ୍ଷତାଥି ହୋଇଥିବା କେନ୍ଦ୍ରୀୟ ଆର୍ଥିକ ବ୍ୟାପାର କ୍ୟାବିନେଟ୍ କମିଟି ବୈଠକଟି ଓଡ଼ିଶାନ 8 ସହିତ ଦେଶେ 85 ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲବାର୍କେ ମଞ୍ଜୁରୀ ଦିଆଯାଇଛି। ସୂଚନା ଅନୁସାରେ ଓଡ଼ିଶାର ସମ୍ବଲପୁର ଜିଲ୍ଲାର କୁଚିଣ୍ଡା, ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଆର୍ ପାଟନାଗଡ଼, ଅନୁଗୁଳ ଜିଲ୍ଲାର ତାଲଚେର ଆର୍ ଆଠମଲ୍ଲିକ, ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର, କୋରାପୁଟ ଜିଲ୍ଲାର ଜୟପୁର ଆର୍ ଖୋର୍ଦ୍ଧାର ଜିଲ୍ଲାର ଆଇଡିପିପିନ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲ୍ବା। ବିଧାନସଭାନ ଆଜି ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଥିବାର ବେଳେ ବାଚସ୍ପତି ସୁରମା ପାଢ଼ୀ ଆଇବା ସୋମବାର ସକାଳର 10:30 ତକ ଗୃହ କାମକେ ମୁଲତବୀ ରଖିଛନ୍। ଆଜି ପ୍ରଶ୍ନକାଳଥି ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏଏସ୍ଓ ପରୀକ୍ଷାର୍ଥୀ ଅନିୟମିତତା ବାବଦେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଲାଗି ବାଚସ୍ପତିଙ୍କଠାରେ ଦାବି କରିଥିଲେ। ହେଟାକେ ନେଇକରି ବିରୋଧୀ ଦଳ ସଦସ୍ୟମାନେ କିଲ୍ଲାଗଗା କରବାନୁ ପ୍ରଶ୍ନୋତ୍ତର କାମଥି ବାଧା ହେବାନୁ ବାଚସ୍ପତି 11:30 ତକ ଗୃହକେ ମୁଲତବୀ ରଖିଥିଲେ। ଶୂନ୍ୟକାଳଥି ଭିଲ୍ ସ୍ଥିତି ନାଇଁ ସୁଧୁରିବାନୁ ଉପରବେଳା 4 ତକ ଗୃହ ମୁଲତବୀ ରହିଥିଲା। ରାଇଜ ଆଇଷ୍ଠାନୁ 100 ଦିନ ଧରିକରି ସଘନ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ମୂଲ୍ହେଇଛେ। ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, ବରଗଡ଼, ଦେବଗଡ଼, ବୌଦ୍ଧ, କଳାହାଣ୍ଡି, ସୁବର୍ଣ୍ଣପୁର ଆର୍ ସୋନପୁର ସହିତ ରାଜ୍ୟର 19 ଯକ୍ଷ୍ମାପ୍ରବଣ ଜିଲ୍ଲାଥି ଏହି କାର୍ଯ୍ୟକ୍ରମ ମୂଲ କରାଯାଇଛେ। ଇଥି 60 ବର୍ଷରୁ ଅତ୍କା ବୟସର ଲୋକ, ମଧୁମେହ ରୋଗୀ, ଅପପୃଷ୍ଟିର ଶିକାର ଲୋକ, ଏଚ୍ଆଇଭି ଆକ୍ରାନ୍ତ, ମଦ ଆର୍ ଧୂମପାନ କରୁଥିବା ଲୋକଙ୍କର ସହିତ ଗଲା 5 ବର୍ଷରେ ଯକ୍ଷ୍ମା ଆକ୍ରାନ୍ତ ହୋଇଥିବା ଲୋକମାନଙ୍କୁ ଚିକିତ୍ସା କରାଯାଇକରି ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମଥି ସାମିଲ କରାଯାଇଛେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ମା ମାଟିର ସେବା ସାଙ୍ଗେ ଦେଶର ସୁରକ୍ଷା ଲାଗି ଜୀବନ ଦେଉଥିବାର ସଶସ୍ତ୍ର ବାହିନୀର ଯବାନ ଆର୍ ଅବସର ନେଇଥିବା ଯବାନମାନଙ୍କୁ କୃତଜ୍ଞତା ଜଣାବାର୍ ଲାଗି 1949 ଆଜିର୍ ଦିନକେ ଦେଶେ ସଶସ୍ତ୍ର ବାହିନୀ ପତାକା ଦିବସ ଭାବେ ପାଳନ କରାଯାଇ ଆସୁଛେ। ଯୁଦ୍ଧତି ଜୀବନ ଦେଇଥିବା ଯବାନମାନଙ୍କର ଥଇଥାନ, ସେବାରତ ଯବାନ ଆର୍ ସେମାନଙ୍କର ପରିବାରର ଲୋକଙ୍କର କଲ୍ୟାଣ ଆର୍ ଆଘର ସୈନିକ ଆର୍ ସେମାନଙ୍କର ପରିବାର ଥଇଥାନ ଲାଗି ପାଣ୍ଠି ଠୁଲାବାର୍କେ ଏ ଦିବସ ପାଳନ କରାଯାଇସି। ଇ ଅବସରରେ ରାଜ୍ୟପାଳ ରଘୁବର ଦାସ ଆର୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଶସ୍ତ୍ର ବାହିନୀତି ସେବା ଦେଉଥିବାର ଆର୍ ସେବାନୁ ଅବସର ନେଇଥିବାର ସୈନିକ ଆର୍ ସେମାନଙ୍କର ପରିବାର ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍। ଇତର ସାଙ୍ଗେ ସଶସ୍ତ୍ର ସେନା ପତାକା ଦିବସ ପାଣ୍ଠିକେ ଖୁଲା ହାତେ ଦାନ କରବାର୍କେ ରାଜ୍ୟପାଳ ଆର୍ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍। ଭୁବନେଶ୍ୱର ଜନତା ମଇଦାନ ଆଇବା ଜାନୁଆରୀ 8-10 ତାରିଖ ତକ 3 ଦିନ ଧରିକରି 87 ପ୍ରବାସୀ ଭାରତୀୟ ଦିବସ ଆୟୋଜିତ ହେବାର୍କେ ଯାଉଛେ। ଏହି କାର୍ଯ୍ୟକ୍ରମର ଶୃଙ୍ଖଳିତା ଠିକ୍ ଭାବେ ଆୟୋଜନ ଲାଗି ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କର ଅଧ୍ୟକ୍ଷତାଥି ଆଜି ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛେ। ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମଥି କେନ୍ଦ୍ର ସରକାରଙ୍କର ବରିଷ୍ଠ ମନ୍ତ୍ରୀ ଆର୍ ଅଧିକାରୀ ଆଉ ଭିନ୍ ଭିନ୍ ଦେଶୁ ପ୍ରବାସୀ ଭାରତୀୟମାନେ ଯୋଗ ଦେବାର୍କେ ଯାଉଥିବାନୁ ସୁରକ୍ଷା ବ୍ୟବସ୍ଥା ଆର୍ ଶୃଙ୍ଖଳିତ ଆୟୋଜନ ବାବଦେ ବୈଠକଟି ଆଲୋଚନା କରାଯାଇଥିଲା। ରାଇଜେ 2024-25 ବର୍ଷର ଲାଗି ମଡ଼ିଆ ସଂଗ୍ରହ କରବାର୍କେ ଆଇବା 31 ତାରିଖ ତକ ଚାଷୀମାନେ ନାଁ ପଞ୍ଜୀକରଣ କରିପାରିବେ ବୋଲି ସରକାରଙ୍କ ତରଫୁ ଅନୁରୋଧ କରାଯାଇଛି। ସୂଚନା ଅନୁସାରେ ଚାଷୀମାନେ ନିଜର ପାଖର ଅନୁମୋଦିତ ସଂଗ୍ରହକାରୀ ସଂସ୍ଥା, ଚାଷୀ ସଂଗଠନ ଆର୍ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜରିଏ ପଞ୍ଜୀକରଣ କରିପାରିବେ। ଆଘନୁ ପଞ୍ଜୀକୃତ ହୋଇଥିବା ଚାଷୀମାନେ ଆଘର ତଥ୍ୟ ବଦଲାବାର୍କେ ଚାହୁଁଥିଲେ କୃଷକ ଓଡ଼ିଶା ପୋର୍ଟାଲ ଜରିଏ ଦରକାରୀ ସଂଶୋଧନ କରିପାରିବେ। ଚାଷୀମାନେ ଅତ୍କା ସୂଚନା ଲାଗି ନିଜର ପାଖର ବ୍ଲକ କୃଷି ଅଧିକାରୀଙ୍କ ସାଙ୍ଗେ ଯୋଗାଯୋଗ କରିପାରିବେ। କଳାହାଣ୍ଡି ଜିଲ୍ଲା ସଦର ମହକୁମାର ଭବାନୀପାଟଣାର କୃଷି ମହାବିଦ୍ୟାଳୟ ପରିସରନ ଆଜି ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ମୁଲ ହୋଇଛେ। ବିଧାୟକ ପ୍ରଦୀପ ଦିଶାରୀ ମେଳାର ଉଦ୍ଘାଟନ କରିଥିଲେ। ଆଇବା 4 ଦିନ ଧରିକରି ଚାଲବାର୍କେ ଥିବାର ମେଳାଥି 30 ଅତ୍କା ଷ୍ଟଲ୍ନ ଚାଷ ଯନ୍ତ୍ରପାତି ଆର୍ ସାମାନ ପ୍ରଦର୍ଶିତ ହେଉଛେ। ବରଗଡ଼ନ ରାଜ୍ୟସ୍ତରୀୟ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ସମାବେଶ ହେବାର୍କେ ଯାଉଥିବାର ବେଳେ ଆଇବାକାଲ ବୌଦ୍ଧ ଜିଲ୍ଲାର ମୁର୍ଶୁଣ୍ଡି ପଞ୍ଚାୟତ ଖେଳପଡ଼ିଆନ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ହେବା। ହେଥିର୍ଲାଗି ଆଜି ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କର ଅଧ୍ୟକ୍ଷତାଥି ଗୋଟିଏ ପ୍ରସ୍ତୁତି ବୈଠକ ହୋଇଥିଲା। କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣାର ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପରିସରନ ନେହେରୁ ଯୁବକେନ୍ଦ୍ର ତରଫୁ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ହୋଇଯାଇଛେ। ଉତ୍ସବକେ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଡକ୍ଟର ନିବେଦିତା ନାଥ ଉଦ୍ଘାଟନ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ସମ୍ମାନିତ ଅତିଥି ଥିଲେ। ନେହେରୁ ଯୁବକେନ୍ଦ୍ରର ଯୁବ ସଂଯୋଜକ ପ୍ରସନ୍ନ ମେହେରଙ୍କର ପରିଚାଳନାଥି ହୋଇଥିବାର କାର୍ଯ୍ୟକ୍ରମଟି ଜିଲ୍ଲାର ଭିନ୍ ଭିନ୍ ଜାଗାନୁ ଆସିଥିବାର ଜୁଆନ ପିଲା ଟୁକେଲ ଭିନ୍ ଭିନ୍ ପ୍ରତିଯୋଗିତାନ ଭାଗ ନେବାର ସାଙ୍ଗେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଆଜି ବୋଡ଼େନ ବ୍ଲକର କଲ୍ଲାକୋଟ ମଣ୍ଡି ପରିଦର୍ଶନ କରିକରି ଧାନଘିନା ପ୍ରକ୍ରିୟାର ଅନୁଧ୍ୟାନ କରିଥିଲେ। ଠିକ୍ ମାନର ଧାନ ମଣ୍ଡିକେ ଆନ୍ବାର୍କେ ଜିଲ୍ଲାପାଳ ଚାଷୀମାନଙ୍କୁ ଅନୁରୋଧ କରବାର ସାଙ୍ଗେ ଚାଷୀମାନେ ଯେନ୍ତା ଠିକ୍ ପ୍ରାପ୍ୟ ପାଇପାରିବେ ହେତାର ଉପରେ ଧ୍ୟାନ ରଖବାର୍କେ କର୍ମଚାରୀମାନଙ୍କୁ କହିଥିଲେ। ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର କେଶରାଜପୂର୍ଣ୍ଣ ଥିବାର ଆଦର୍ଶ ବିଦ୍ୟାଳୟର ପରିଚାଳନା କମିଟିର ବୈଠକ ଆଜି ଜିଲ୍ଲାପାଳ ମଧୁସୂଦନ ଦାସଙ୍କର ଅଧ୍ୟକ୍ଷତାଥି ହୋଇଯାଇଛେ। ବୈଠକଟି ଛାତ୍ରଛାତ୍ରୀମାନଙ୍କର ପାଠପଢ଼ାର ଉନ୍ନତି ଉପରେ ଆଲୋଚନା କରାଯାଇଥିଲା। ରାଇଜ ଆଇବା 2 ଦିନ ଭିତରେ ତାପମାତ୍ରା 2-4 ଡିଗ୍ରୀ ତ କମ୍ବା ଆଉ ଆଇବା କାଲ ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା ଆର୍ ସୁନ୍ଦରଗଡ଼ ଜିଲ୍ଲାର କେତେ ଜାଗାନ ହଲ୍କା ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ଆଜି ରାଜ୍ୟର ସବୁନୁ କମ୍ ତାପମାତ୍ରା 13.3 ଡିଗ୍ରୀ ସେଲ୍ସିୟସ୍ ରାଉରକେଲାନ ରେକର୍ଡ କରାଯାଇଛି। ଓଡ଼ିଶାକେ ମିଳୁଛେ କେନ୍ଦ୍ର ସରକାରଙ୍କର ପୂର୍ବୋଦୟ ଯୋଜନାର ସୁଫଲ କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଜ୍ୟର 3 ନୂଆ ରେଲ ଲାଇନ୍ର କଲେ ଶିଳାନ୍ୟାସ। ଓଡ଼ିଶାନ ରେଲବାଇର ବିକାଶ ଲାଗି ଇ ବଛର କେନ୍ଦ୍ର ସରକାର ମଞ୍ଜୁର କରିଛନ୍ 20,000 କୋଟି ଟଙ୍କା। ରାଇଜେ 8 ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାକୁ ମଞ୍ଜୁରୀ ମିଳିଥିବାରୁ ପ୍ରଧାନମନ୍ତ୍ରୀ ଆର୍ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ। ଆଉର୍ ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା ଆର୍ ସୁନ୍ଦରଗଡ଼ ଜିଲ୍ଲାର କେତେ ଜାଗାନ ଆଇବା କାଲି ହୋଇପାରେ ହାଲକା ବର୍ଷା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।